ଆଦିପୁସ୍ତକ ଦଶ ପର୍ବ ସେମ, ହାମ, ଜେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି। ଜଳପ୍ଲାବନ ପରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ। ଗୋମର, ମାଗୋଗ, ମାଦୟ, ଯବନ, ତୁବଲ, ମେସକ୍ ଓ ତିରସ୍, ଏମାନେ ଜେଫତ୍‌ର ସନ୍ତାନ। ଅସ୍କିନସ୍ ଓ ରିଫତ୍
ଓ ତୋଗର୍ମା,
ଏମାନେ ଗୋମରର ସନ୍ତାନ। ପୁଣି ଇଲିସା ଓ ତର୍ସିସ ଓ କିତିମ ଓ ଦୋଦାନିମ, ଏମାନେ ଯବନର ସନ୍ତାନ। ଏମାନଙ୍କଠାରୁ ଅନ୍ୟ ଦେଶୀୟମାନଙ୍କର ଦ୍ୱୀପ ନିବାସୀଗଣ ଆପଣମାନଙ୍କ ଦେଶ ବିଦେଶରେ ସ୍ୱସ୍ୱ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ। କୁସ, ମିସର, ପୁଟ୍ ଓ କିଣାନ, ଏମାନେ ହାମର ସନ୍ତାନ। ସବା, ହବିଲା, ସପ୍ତା,
ରୟମା ଓ ସପ୍ତକା,
ଏମାନେ କୁସର ସନ୍ତାନ। ଶିବା ଓ ଦୋଦାନ,
ଏମାନେ ରୟମାର ସନ୍ତାନ।
ନିମ୍ରୋଦ କୁସର ପୁତ୍ର, ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା।
ସେ ସଦାପ୍ରମୁଖ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା।
ଏଣୁ ଲୋକମାନେ ଏ ପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି,
ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ ତୁଲ୍ୟ।
ପୁଣି ସିନିୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ
ଓ କଲନେ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା।
ସେହି ଦେଶରୁ ଅସୁର ନିର୍ଗତ ହୋଇ ନିନିବି ଓ ରହବତ୍ପୁରୀ ଓ କେଲହ, ପୁଣି ନିନିବି ଓ କେଲହର ମଧ୍ୟସ୍ଥିତ ରେସନ୍ ନଗର ସ୍ଥାପନ କଲା। ଏହି ରେସନ୍ ମହାନଗର ପୁଣି ଲୁଦିୟ ଓ ଅନାମିୟ ଓ ଲୋହାବିୟ ଓ ନପ୍ତୁହିୟ ଓ ପଥ୍ରୋସିୟ ଓ ପଲେଷ୍ଟିୟମାନଙ୍କ ଆଦିପୁରୁଷ କସ୍ଲୁହିୟ ଓ କପ୍ତୋରିୟ, ଏମାନେ ମିସରର ସନ୍ତାନ। ପୁଣି କିଣାନର ଜ୍ୟେଷ୍ଠପୁତ୍ର ସିଦୋନ, ତାହା ଉତ୍ତାରେ ହେତ୍ ଓ ଜିବୁସିୟ ଓ ଇମୋରିୟ ଓ ଗିର୍ଗାସିୟ ଓ ହିବିୟ ଓ ଅର୍କିୟ ଓ ସିନିୟ ଓ ଅର୍ବଦୀୟ
ଓ ସମାରିୟ
ଓ ହମାତୀୟ,
ଏଥି ଉତ୍ତାରେ କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ।
ତହିରେ ସିଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି ସଦମ ଓ ହମୋରା
ଓ ଅଦ୍ମା
ଓ ସବଇମ ଦିଗରେ ଲେସା ପର୍ଯ୍ୟନ୍ତ କିଣାନୀୟମାନଙ୍କ ସୀମା ଥିଲା। ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏ ସମସ୍ତେ ହାମର ସନ୍ତାନ। ଜେଫତର ଜ୍ୟେଷ୍ଠଭ୍ରାତା ସେମର ମଧ୍ୟ ସନ୍ତାନ ସନ୍ତତି ଥିଲେ, ଅର୍ଥାତ୍ ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା। ସେମର ଏହିସବୁ ସନ୍ତାନ ଏଲମ୍ ଓ ଅସୁର
ଓ ଅର୍ଫକ୍ସଦ
ଓ ଲୁଦ୍ ଓ ଅରାମ, ଏହି ଅରାମର ସନ୍ତାନ ଉସ୍ ଓ ହୁଲ ଓ ଗେଥର ଓ ମସ୍, ପୁଣି ଅର୍ଫକ୍ସଦର ସନ୍ତାନ ସେଲହ ଓ ସେଲହର ସନ୍ତାନ ଏବର। ଏହି ଏବରର ଦୁଇ ପୁତ୍ର, ଏକର ନାମ ପେଲଗ୍, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା, ତାହାର ଭ୍ରାତାର ନାମ ଜକ୍ତନ୍। ପୁଣି ଜକ୍ତନ୍‌ର ପୁତ୍ର ଆଲେମାଦଦ୍ ଓ ସେଲଫ୍ ଓ ହତ୍ ସର୍ମାବତ୍ ଓ ଜେରହ ଓ ହଦୋରାମ ଓ ଉସଲ ଓ ଦିକ୍ଲା ଓ ଓବଲ ଓ ଅବିମାଏଲ ଓ ଶିବା ଓ ଓଫିର ଓ ହବିଲା ଓ ଜୋବୋବ, ଏହି ସମସ୍ତ ଜକ୍ତନର ସନ୍ତାନ। ମେସା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା। ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ସେମର ସନ୍ତାନ। ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଲାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନାଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।